ହ୍ୟାଲୋ ଆଜ୍ଞା, ମୁଁ କହୁଛି ଅନ୍ନପୂର୍ଣ୍ଣା ବେହେରା, ଆମର ସବରସାହି ୟୁନିଟି 46 ନମ୍ବର ୱାର୍ଡ଼। ମୁଁ ଆମର ସାହିରେ ତିନିଟା ଗଛ ମରିକିରି ଅଛି, କିନ୍ତୁ ସେ ଗଛ କାହାର ଉପରେ ପଡୁଛି, ଆଉ ଟିକେ ଆପଣମାନେ ଚେଷ୍ଟା କରିକି କାଟି ଦିଅନ୍ତୁ। ଆଉ ଇଲେକ୍ଟ୍ରି ନାହିଁ, ଗୋଟେ ବଲ୍ ଲଗେଇବା ପାଇଁ ସୁବିଧା ନାହିଁ, ଅନ୍ଧାର ଆମେ ଚଳୁଛୁ, ଗୋଟେ ଇଲେକ୍ଟ୍ରି ହିଁ ଦରକାର।